ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ। ଭୁବନେଶ୍ୱରନ ଆଜି ଦୁଇପହରର ତିନ ବଜେ 2020 2021 ଆର 2022 ବଛର ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ହେବା। ରାଜ୍ୟପାଳ ରଘୁବର ଦାସ ଏହି ଉତ୍ସବର ଉଦ୍ଘାଟନ କରିବେ। ଉତ୍ସବଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆର୍ ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଭିଲ ଉପସ୍ଥିତ ରହିବେ। ରାଇଜେ ଗୋଟେ ଖାସ୍ ସଡ଼କ ନୀତି ବନାବାର୍କେ ରାଜ୍ୟ ସରକାର ଯୋଜନା କରୁଛନ୍ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଭୁବନେଶ୍ୱର ଲୋକସେବା ଭବନର ଗୋଟେ ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିକରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ ଯେ ଜାତୀୟ ରାଜପଥ ଆଉ ରାଜ୍ୟ ରାଜପଥକେ ମିଶାଇକରି ରାଇଜେ ପୂର୍ତ୍ତ ଗ୍ରାମ୍ୟ ଉନ୍ନୟନ ନଗର ଉନ୍ନୟନ ପଞ୍ଚାୟତିରାଜ ବିଭାଗ ଆର୍ ଭିନ୍ ଭିନ୍ ମହାନଗର ନିଗମ ଅଧୀନଟି ସଡ଼କମାନ ଅଛେ। ସମୀକ୍ଷା ବୈଠକଟି ଆଇବା 2029 ମସିହା ତକ 100 ଜନସଂଖ୍ୟା ଥିବା ଗାଁମାନଙ୍କୁ ସବୁଦିନିଆ ସଡ଼କ ତିଆରି ବାର୍କେ ଯୋଜନା ବନାବାର ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ଆଇବା 5 ବଛର ଭିତରେ ରାଜ୍ୟର ଫି ଜିଲ୍ଲାନ ମେଡିକାଲ କଲେଜ ସ୍ଥାପନା କରବାର୍କେ ପ୍ରତିଶ୍ରତିବଦ୍ଧ ହେନ୍ ବୋଲି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ଗଲାକାଲି ଭୁବନେଶ୍ୱରନ ଥିବାର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସନ ଏଏସ୍ଆଇ ଓଡ଼ିଶା ଅଧ୍ୟାୟ ବଛରକିଆ ସମ୍ମିଳନୀଥି ଯୋଗ ଦେଇକରି ରାଜ୍ୟ ସରକାର ଆଇବା ଆର୍ଥିକ ବଛରେ ରୋବୋଟିକ୍ ସର୍ଜରୀ ମୂଲ କରିବାର ସଙ୍ଗେ ସ୍ୱାସ୍ଥ୍ୟ ସେବାନ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାରକେ ବଢ଼ାବା ଲାଗି ଯୋଜନା କରୁଛନ୍ ବୋଲି ମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍। କଟକ ନଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହାସ୍ପାତାଲନ ପହିଲା ଥର ଲାଗି ହୃତ୍ପିଣ୍ଡ ପ୍ରତ୍ୟାରୋପଣ ହେବାର୍କେ ଯାଉଛେ। ଗଲାକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ହାସ୍ପାତାଲର କାର୍ଡିଓ ଥୋରାସି ବିଭାଗନ ହୃତ୍ପିଣ୍ଡ ଟ୍ରାନ୍ସପ୍ଲାଣ୍ଟ ଆଉଟଡୋର୍କେ ଉଦ୍ଘାଟନ କରିକରି ଆଇବା 100 ଦିନ ଭିତରେ ରୋଗୀଙ୍କର ହୃତ୍ପିଣ୍ଡ ପ୍ରତ୍ୟାରୋପଣ କରାଯିବା ଲକ୍ଷ୍ୟ ରଖାଇଛେ ବୋଲି କହିଛନ୍। ରାଇଜେ 108 ଆର୍ 104 ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଆନ୍ଦୋଳନ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍। ଜରୁରୀ ସେବା ଯୋଗାଇଥିବାରୁ ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଆନ୍ଦୋଳନ ଉପରେ ଜାରି ହୋଇଥିବା ଏସ୍ମାର୍ ସମୟକେ ରାଜ୍ୟ ସରକାର ଆଉ 6 ମାସ ବଢ଼ାଇଛନ୍। ଏ ବାବଦେ ଗୃହ ବିଭାଗ ତରଫରୁ ଗଲାକାଲି ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଅନୁସାରେ ଆମ୍ବୁଲାନ୍ସ ଡ୍ରାଇଭର ଆଟେଣ୍ଡାଣ୍ଟ ଆର୍ ରେଫର ସେବା ଯୋଗାଉଥିବା ପରିବହନ କର୍ମଚାରୀମାନେ ଆନ୍ଦୋଳନ ନାଇଁ କରିପାରନ୍। ଅର୍ଥ ବିଭାଗର ମାର୍ଗଦର୍ଶିକା ଅନୁସାରେ 2024-25 ଆର୍ଥିକ ବଛରର ତୃତୀୟ 3 ମାସ ଶେଷ ତକ 60% ଆବଣ୍ଟିତ ଟଙ୍କା ଖର୍ଚ୍ଚା ସୁନିଶ୍ଚିତ କରବାର୍କେ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭାଗୀୟ ଅଧିକାରୀ ଆର୍ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଗଲାକାଲି ଭୁବନେଶ୍ୱର ରାଜୀବ ଭବନର ବିଭାଗର ବ୍ୟୟ ସ୍ଥିତିର ସମୀକ୍ଷା କରିକରି ଶ୍ରୀମତୀ ଗର୍ଗ ଦକ୍ଷ ଆର୍ଥିକ ପରିଚାଳନା ଆର୍ ପ୍ରକଳ୍ପ କାମମାନଙ୍କୁ ତ୍ୱରାନ୍ୱିତ କରିବାର ଉପରେ ଜୋର୍ ଦେଇଛନ୍। ଆଇବାକାଲି ଆର୍ 25 ତାରିଖ ଦିନ ହେବାର୍କେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏହି ଦିନମାନଙ୍କେ ଭୁବନେଶ୍ୱରର ୟୁନିଟ୍ 5 ଅଭିଯୋଗ ପ୍ରକୋଷ୍ଠାନ ଜନ ଅଭିଯୋଗ ଶୁଣାଣି ନାଇଁ ହୁଏ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପୁରୀର ବେଳାଭୂମି ବ୍ଲୁ ଫ୍ଲାଗ୍ ବିଚ୍ନ ଆଇବା ମାସର 4 ତାରିଖ ଦିନ ନୌସେନା ଦିବସ ପାଳିତ ହେବାର୍କେ ଯାଉଛେ। ହେଥି ନୌସେନା ତାର ବୈଷୟିକ ଦକ୍ଷତା ସାମର୍ଥ୍ୟ ଆର୍ ରଣନୀତି ପ୍ରସ୍ତୁତି ପ୍ରଦର୍ଶନ କରବା। ଏହି କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ରଘୁବର ଦାସ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ନୌସେନାର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଯେନ୍ତା ସଫଳ ଭାବେ ହେବା ହେଥିଲାଗି ଗଲାକାଲି ଭୁବନେଶ୍ୱରର ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାତି ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ ପୁଲିସ୍ ପ୍ରଶାସନ ଆର୍ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଓଡ଼ିଶା ସିନିୟର ପୁରୁଷ ହକି ଦଲ ପହିଲା ଥର ଲାଗି ଜାତୀୟ ଚାମ୍ପିୟନ ହୋଇଛି। ଚେନ୍ନାଇନ ହୋଇଥିବା 14 ନମ୍ବର ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନସିପ୍ଟି ଓଡ଼ିଶା ଦଲ ଫାଇନାଲ ମ୍ୟାଚ୍ଟି 5-1 ଗୋଲ୍ଟି ହରିୟାନାକେ ହରାଇଛେ। ଷ୍ଟାର ଖେଳାଳି ଶିଲାନନ୍ଦ ଲାକ୍ରା ହେଟ୍ରିକ୍ ଗୋଲ୍ କରିଥିବା ବେଳେ ରଜତ ଆକାଶ ତିର୍କି ଆର୍ ପ୍ରତାପ ଲାକ୍ରା ଗୋଟେ ଲେଖାଏଁ ଗୋଲ୍ କରିଥିଲେ। ଏହି ଐତିହାସିକ ବିଜୟ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶା ଦଲକେ ଶୁଭେଚ୍ଛା ଜଣାଇଛନ୍। ଭୋଟର ତାଲିକାଟି ଗଲାକାଲିଠାନୁ ନୂଆ ଭୋଟରମାନଙ୍କୁ ଜୁଡ଼ବାର ଆର୍ ସଂଶୋଧନ କରବାର୍ ଲାଗି ଅଭିଯାନ ମୂଲ ହୋଇଛେ। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଆର୍ଡିସି ସଚିନ କୁମାର ଯାଦବ ଗଲାକାଲି ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଲଗୁଣ୍ଡା ଆର୍ ଦୁର୍ଗାପାଲି ପ୍ରାଥମିକ ସ୍କୁଲ ଆର୍ ବଡ଼ବଜାର ଦୂତିକା ସାହୁ ହାଇସ୍କୁଲନ ହେଉଥିବା 3ଟା ବୁଥ୍ ପରିଦର୍ଶନ କରିଥିଲେ। ଭୋଟର ତାଲିକାଟି ନୂଆ ଭୋଟରଙ୍କୁ ଜୁଡ଼ବାର ଆର୍ ସଂଶୋଧନ ବାବଦେ ଆର୍ଡିସି ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ସଙ୍ଗେ କଥା ହୋଇଥିଲେ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ତହସିଲ କାର୍ଯ୍ୟାଳୟର ଜଣେ ଅମିନ୍ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ନିଲମ୍ବନ କରାଯାଇଛି। ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଶୋଭନୀୟ ଆଚରଣ ଅଭିଯୋଗ ନେଇକରି ପ୍ରଶାସନ ତରଫରୁ ଏହି ପଦକ୍ଷେପ ନିଆଯାଇଥିବାର ଜଣାପଡ଼ିଛି। ରାଜ୍ୟର ଭିନ୍ ଭିନ୍ ଜଙ୍ଗଲ ଡିଭିଜନର ହାତୀ ଗଣନା ଚାଲିଛି। 48ଟା ଡିଭିଜନର 1370 ମଚାଥି ହାତୀ ଗଣବାର ଲାଗି 5700 ଜଣ କର୍ମଚାରୀ ସାମିଲ ହୋଇଛନ୍। ଏଛିନି ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।